ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସଂସଦର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଧିବେଶନର ପ୍ରଥମ ଦିନରେ ଉଭୟ ଗୃହକୁ ସମ୍ବୋଧନ କରିବେ। ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ। ଆସନ୍ତାକାଲି 2025-26 ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିବେ। ସୂଚନା ଅନୁଯାୟୀ ଫେବୃୟାରୀ 13 ତାରିଖ ପର୍ଯ୍ୟନ୍ତ ବଜେଟ୍ ଉପରେ ଆଲୋଚନା ହେବ। ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ 10 ତାରିଖରୁ ଆରମ୍ଭ ହେବ। ବଜେଟ୍ ଅଧିବେଶନ କାଳରେ 16 ବିଲ୍ ଉପସ୍ଥାପନ କରାଯିବା ଲାଗି ତାଲିକାଭୁକ୍ତ ହୋଇଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି। ବଜେଟ୍ର ରୂପରେଖ ଏବଂ ବଜେଟ୍କୁ ନେଇ ବିଶେଷଜ୍ଞ, ଅର୍ଥନୀତିଜ୍ଞ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ବହୁ ଆଶା ଓ ଆକାଂକ୍ଷା ଦେଖାଦେଇଛି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ସମାଜର ବିଭିନ୍ନ ବର୍ଗର ଲୋକଙ୍କଠାରୁ ପ୍ରାକ୍ ବଜେଟ୍ ପ୍ରତିକ୍ରିୟା ସଂଗ୍ରହ କରାଯାଇଛି। ଏନେଇ ନବରଙ୍ଗପୁରର ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ଡକ୍ଟର ବିଜୟ ମିଶ୍ର କହିଛନ୍ତି।
ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କ୍ରମାଗତ ଭାବରେ ଅଷ୍ଟମ ଥର ପାଇଁ ସଂସଦରେ ଫେବୃୟାରୀ 1 ତାରିଖରେ ବଜେଟ୍ ଉପସ୍ଥାପନ କରିବେ। ଏହି ବଜେଟ୍ରେ ଲୋକଙ୍କର କିଛି ଆଶା ଏବଂ ଆକାଂକ୍ଷା ରହିବ। ଅଷ୍ଟମ ବେତନ କମିଶନରେ ଦରମା ବୃଦ୍ଧି, ଆୟକରରେ କିଛି ରିହାତି, କୃଷି ଓ ଶିଳ୍ପର ବିକାଶ, ରେଳ ଓ ବିମାନ ବନ୍ଦରର ଉନ୍ନତି ଏବଂ ଦେଶର ଆର୍ଥିକ ବିକାଶରେ ପଦକ୍ଷେପମାନ ଗ୍ରହଣ କରିବା ଆଶା କରାଯାଏ। ଏହାଛଡ଼ା ନୂତନ ଶିକ୍ଷାନୀତିର ପ୍ରୟୋଗ କରିବା ପାଇଁ ସରକାର ବଜେଟ୍ରେ କିଛି ପଦକ୍ଷେପ ନେଇପାରନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା 3 ତାରିଖ ସୋମବାର ଦିନ ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିବେ। ଆଜି ଦିନ 11ଟାଠାରୁ ଅଭିଯୋଗଗୁଡ଼ିକର ଅନ୍ଲାଇନ୍ ପଞ୍ଜୀକରଣ ଆରମ୍ଭ ହେବ। ସର୍ବାଧିକ 1000 ଅଭିଯୋଗ ପଞ୍ଜୀକରଣ କରାଯାଇପାରିବ। ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ ଜନଶୁଣାଣି.ଓଡ଼ିଶା.gov.in ଅଭିଯୋଗ ପଞ୍ଜୀକରଣ କରିପାରିବେ। ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଇ.କେ.ୱାଇ.ସି. କରିବାର ସମୟସୀମାକୁ ଆସନ୍ତା ମାସ 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ହିତାଧିକାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ରାଜ୍ୟ ଓ ସଡ଼କ ପରିବହନ ନିଗମ ଓଏସ୍ଆର୍ଟିସି ପକ୍ଷରୁ ଉତ୍ତରପ୍ରଦେଶର ପ୍ରୟାଗରାଜକୁ ଯାଉଥିବା ସ୍ୱତନ୍ତ୍ର ବସ୍ ସେବାକୁ ରାଜ୍ୟ ସରକାର ଆସନ୍ତା 4 ତାରିଖ ପର୍ଯ୍ୟନ୍ତ ବାତିଲ କରିଛନ୍ତି। କୁମ୍ଭମେଳାରେ ମୌନୀ ଅମାବାସ୍ୟା ଅବସରରେ 30 ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଏବଂ ଦଳାଚକଟା ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଚଳିତ ମାସ 12 ତାରିଖଠାରୁ ଓଏସ୍ଆର୍ଟିସି ପକ୍ଷରୁ 8 ବସ୍ ଆସନ୍ତା ମାସ 26 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିଲା। ଯେଉଁମାନେ କୁମ୍ଭମେଳା ଯିବା ପାଇଁ ଆଗୁଆ ଟିକେଟ୍ କରିଥିଲେ ସେମାନେ ମୋବାଇଲ୍ ନମ୍ଘର 9937547773କୁ ଯୋଗାଯୋଗ କରି ନିଜର ଟଙ୍କା ଫେରସ୍ତ ପାଇପାରିବେ ବୋଲି ଓଏସ୍ଆର୍ଟିସି ପକ୍ଷରୁ କୁହାଯାଇଛି। ଆସନ୍ତାକାଲିଠାରୁ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ୟୁପିଆଇ ଆଇଡିରେ ବିଶେଷ ଅକ୍ଷର ବା ସ୍ପେଶାଲ କ୍ୟାରେକ୍ଟର ଥିଲେ ବ୍ୟବହାରକାରୀମାନେ ଆର୍ଥିକ କାରବାର କରିପାରିବେ ନାହିଁ। ୟୁପିଆଇ ଆଇଡିରେ କେବଳ ଅକ୍ଷର ଏବଂ ସଂଖ୍ୟା ଥିବା ଆବଶ୍ୟକ। ସାଇବର ଠକେଇକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ଭାରତୀୟ ଜାତୀୟ ଦେୟ ନିଗମ ପକ୍ଷରୁ ସ୍ୱଷ୍ଟ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆସନ୍ତା 2 ତାରିଖ ରବିବାର ଦିନ ଶ୍ରୀପଞ୍ଚମୀ ନୀତି ଓ ସରସ୍ୱତୀ ପୂଜା ଅନୁଷ୍ଠିତ ହେବ। ଏହି ଦିନ ରଥ କାଠ ମଧ୍ୟ ଅନୁକୂଳ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଭଦ୍ରକ ଜିଲ୍ଲା କାଳିପଡ଼ିଆଠାରେ ତିହିଡ଼ି ମହୋତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ 9 ଜଣ ପ୍ରତିଭାସମ୍ପନ୍ନ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ମହୋତ୍ସବର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିକଶିତ ଓଡ଼ିଶା ନିର୍ମାଣ ଦିଗରେ ସମସ୍ତେ ସଂକଳ୍ପ ଗ୍ରହଣ କରିବାକୁ ଶ୍ରୀ ସୁରଜ ଆହ୍ୱାନ ଦେଇଛନ୍ତି। କେନ୍ଦୁଝର ଜିଲ୍ଲାରେ ମରୁଡ଼ି ପରିଚାଳନା ଯୋଜନା ନିମନ୍ତେ ଜିଲ୍ଲାସ୍ତରୀୟ ପରାମର୍ଶ କର୍ମଶାଳାରେ ମରୁଡ଼ି ପରିଚାଳନା ଯୋଜନାର ଗୁରୁତ୍ୱ ଏବଂ ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରାଯାଇଛି। ମରୁଡ଼ି ସମୟରେ ଆବଶ୍ୟକତା ଏବଂ ସମସ୍ୟାର ସମାଧାନ ପାଇଁ ସାମଗ୍ରିକ ଯୋଜନା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଛି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ରବିବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ିର ପ୍ରଭାବ ରହିବ। ଆସନ୍ତା ସପ୍ତାହ ଶେଷ ସୁଦ୍ଧା ସର୍ବନିମ୍ନ ତାପମାତ୍ରା 2-3 ଡିଗ୍ରୀ ବୃଦ୍ଧି ପାଇବ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଗତକାଲିଠାରୁ ଉପକୂଳ ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଛି। ପୁରୀରେ ଗତକାଲି ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ 5.2 ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧି ପାଇଥିବା ଜଣାପଡ଼ିଛି। ହକି ଇଣ୍ଡିଆ ଲିଗ୍ର ସେମିଫାଇନାଲ୍ ମ୍ୟାଚ୍ରେ ପୁରୁଷ ବର୍ଗରେ ଆଜି ଦୁଇଟି ମ୍ୟାଚ୍ ଖେଳାଯିବ। ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ରେ ସନ୍ଧ୍ୟା 6 ସମୟରେ ତାମିଲନାଡୁ ଡ୍ରାଗନ୍ସ ଓ ବେଙ୍ଗଲ ଟାଇଗର୍ସ ଏବଂ ରାତି 8:15ରେ ସୁରମା ହକି କ୍ଲବ୍ ଓ ହାଇଦ୍ରାବାଦ ତୋଫାନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।